ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଚନ୍ କୃତାଞ୍ଜଳି ତ୍ରିପାଠୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା କାଲି ଦିନର 11 ବଜେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମଟି ଦେଶର ଭିନ୍ ଭିନ୍ ଅଞ୍ଚଳର 36 ଜଣ ଛାତ୍ରଛାତ୍ରୀଙ୍କ ସଙ୍ଗେ କଥାବାର୍ତ୍ତା କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏ ଅବସରରେ ଛାତ୍ରଛାତ୍ରୀ ଅଭିଭାବକ ଆର୍ ଶିକ୍ଷକମାନଙ୍କ ସଙ୍ଗେ ଆଲୋଚନା କରିକି ପରୀକ୍ଷାର ପ୍ରସ୍ତୁତି, ଚାପ ନିୟନ୍ତ୍ରଣ ଆର୍ ବ୍ୟକ୍ତିଗତ ବିକାଶକେ ନେଇକରି ମାର୍ଗଦର୍ଶନ କରିବେ। ଏ ବଛର ପରୀକ୍ଷା ପେ ଚର୍ଚ୍ଚା 8 ନମ୍ବର ଖେପ ହେବା, ଇତାକେ ଭିନ୍ ଭିନ୍ ବିଷୟଟି 8 ଶୃଙ୍ଖଳାତି ପ୍ରସାରଣ କରାଯିବା। ଆଲୋଚନାର ସିଧା ପ୍ରସାରଣ ଦୂରଦର୍ଶନ, ସ୍ୱୟଂ ସ୍ୱୟଂପ୍ରଭା, ପିଏମ୍ଓ ୟୁଟ୍ୟୁବ୍ ଚ୍ୟାନେଲ, ଶିକ୍ଷା ମନ୍ତ୍ରଣାଳୟ ଆର୍ ସୂଚନା ଆର୍ ପ୍ରସାରଣ ମନ୍ତ୍ରଣାଳୟର ସୋସିଆଲ ମିଡିଆ ଚ୍ୟାନେଲଟି କରାଯିବା। ଭୁବନେଶ୍ୱର ୟୁନିଟ୍ 5 ଆଇବାକାଲ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା, ମୁଖ୍ୟମନ୍ତ୍ରୀଙ୍କର ଅଲଗା ଗୁରୁତ୍ୱପୂର୍ଣ୍ଣ କାମ ରହୁଥିବାରୁ ଶୁଣାଣି ବନ୍ଦ ରହିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ସୁଭଦ୍ରା ଯୋଜନାର ପହିଲା କିସ୍ତିର 4 ନମ୍ବର ଖେପ ସାହାଯ୍ୟ ଟଙ୍କା ଗଲାକାଲି ହିତାଧିକାରୀମାନଙ୍କୁ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲାରୁ ରାଜ୍ୟର 18 ଲକ୍ଷ ହିତାଧିକାରୀଙ୍କୁ ଏହି ଟଙ୍କା ଦେଇଛନ୍। 4 ନମ୍ବର ଖେପେ ଗଲାକାଲି ଯାଜପୁର ଜିଲ୍ଲାର 79,000 ମହିଳା ଉପକୃତ ହୋଇଛନ୍ ବୋଲି ମୁଖ୍ୟମନ୍ତୀ କହିଛନ୍। ଇନ ଜନେଇ ଦିଆଯାଇପାରେ ଯେ ଯୋଜନାର 2 ନମ୍ବର କିସ୍ତିର ପହିଲା ଖେପ ସାହାଯ୍ୟ ଟଙ୍କା ଆଇବା ମାସ 8 ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଦିନ ଦିଆଯିବା ବୋଲି ସରକାର ଘୋଷଣା କରିଛନ୍। ଓଡ଼ିଶାନ ରେଲ ଭିତ୍ତିଭୂମିକେ ବରକସ କରବାର ଲାଗି 2025-26 ବଜେଟ୍ଟି 18,118 କୋଟି ଟଙ୍କା ଖର୍ଚ୍ଚାତି 8 ନୂଆ ରେଲ ପ୍ରକଳ୍ପକେ ମଞ୍ଜୁରୀ ଦିଆଯାଇଛି। ସେଥିର୍ ଭିତରୁ ପଶ୍ଚିମ ଓଡ଼ିଶାର ଯୋଗାଯୋଗକେ ଉନ୍ନତ କରବାର ଲକ୍ଷ୍ୟ ରଖାଯାଇକରି ବରଗଡ଼ ରୋଡ୍ ନୁ ନୂଆପଡ଼ା ରୋଡ୍କେ 118.32 କିଲୋମିଟର ରେଲ ଲାଇନ୍ ଲାଗି 2,621,92,00,000 ଟଙ୍କାର ପ୍ରକଳ୍ପକେ ମଞ୍ଜୁରୀ ମିଳିଛି। ସେନ୍ତା ସମ୍ବଲପୁର ମୁଖ୍ୟ ଷ୍ଟେସନ୍ରୁ ଯା ଆସ ସହଜ କରବାର ଲାଗି ସମ୍ବଲପୁର ସହର ଆର୍ ସର୍ଲା ଷ୍ଟେସନ୍କେ ଯୋଡ଼ୁଥିବାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଫ୍ଲାଏଓଭର ପ୍ରକଳ୍ପ ଲାଗି 288,61,00,000 ଟଙ୍କାର ପ୍ରକଳ୍ପ ସହିତ ଟିର୍ଲାଗଡ଼ ରେଲ ଫ୍ଲାଏଓଭର ଲାଗି 183,99,00,000 ଟଙ୍କା ମଞ୍ଜୁର ହୋଇଛି। ମହାନଦୀନ ବୟଡ଼ ପାଇନ ନିୟନ୍ତ୍ରଣ ଆର୍ ହୀରାକୁଦ ବନ୍ଧାର ସୁପରିଚାଳନା ଲାଗି ରାଜ୍ୟ ସରକାର ଆଇବା 6 ବର୍ଷରେ 1,066,38,00,000 ଟଙ୍କା ଖର୍ଚ୍ଚ କରିବେ। ଡ୍ୟାମ୍ର ପୁନରୁଦ୍ଧାର ଆର୍ ଉନ୍ନତିକରଣ ପ୍ରକଳ୍ପ ଜରିଏ ହୀରାକୁଦ ବନ୍ଧାର ମରାମତି ଆର୍ ବିକାଶ କାମ ଲାଗି 3 ପ୍ରକଳ୍ପ କାର୍ଯ୍ୟକାରୀ ହେବା ବୋଲି କ୍ୟାବିନେଟ୍ଟି ମଞ୍ଜୁରୀ ହୋଇଛି। ଇତି ହୀରାକୁଦ ବନ୍ଧାର ଡେବ୍ରିଫାଲର ଡାଇକ୍ତି ଅତିରିକ୍ତ ସ୍ପିଲ୍ୱେ ନିର୍ମାଣ, ହୀରାକୁଦ ଡ୍ୟାମ୍ର ବିପଦଜନକ ପରିସ୍ଥିତିର ସର୍ବେକ୍ଷଣ ଆର୍ ତାର ମରାମତି, ଡ୍ୟାମ୍ ଆର୍ ପ୍ରସ୍ତାବିତ ଅତିରିକ୍ତ ସ୍ପିଲ୍ୱେ ଫାଟକମାନଙ୍କୁ ସ୍କାଡା ପ୍ରଣାଳୀଟି ସ୍ୱୟଂଚାଳିତ କରାଯିବା। ପୂର୍ତ୍ତିର ପହିଲା ଅଡିଓ ଭିଜୁଆଲ ମନୋରଞ୍ଜନ ସମ୍ମିଳନୀ ୱେବ୍ସ ଭାରତକେ ପୂର୍ତ୍ତିର କଣ୍ଟେଣ୍ଟ ହବ୍ କରବାର ଲାଗି ସମାନ ସ୍ତରଟି ପହଞ୍ଚିଛେ ବୋଲି ସୂଚନା ଆଉ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍। ସାମାଜିକ ଗଣମାଧ୍ୟମ ଜରିଏ ଶ୍ରୀ ବୈଷ୍ଣବ କହିଛନ୍ ଯେ ଭାରତ ପୂର୍ତ୍ତିର ସୃଜନଶୀଳ ଶକ୍ତିର କେନ୍ଦ୍ର ହେବାର ଲାଗି ମୂଳଦୁଆ ସ୍ଥାପନା କରୁଛି। ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟ ପ୍ରେକ୍ଷାଳୟଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନତି ସାହାଯ୍ୟ ବାଣ୍ଟବାର ଶିବିର ଗଲାକାଲି ହୋଇଯାଇଛି। କାର୍ଯ୍ୟକ୍ରମଟି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ନିର୍ମାଣ ଶ୍ରମିକମାନଙ୍କ ଲାଗିଥିବା ଭିନ୍ ଭିନ୍ ଯୋଜନା ଶ୍ରମିକମାନଙ୍କ ପାଖକେ ପହଞ୍ଚାବାର ଲାଗି ଜିଲ୍ଲା ପ୍ରଶାସନ ଆର୍ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଶିବିରଟି 140 ଜଣଙ୍କୁ 88,70,800 ଟଙ୍କା ସାହାଯ୍ୟ ଦିଆଯାଇଛି। ଏତାର ସହିତ 200 ଜଣଙ୍କୁ ନିର୍ମାଣ ଶ୍ରମିକ ପରିଚୟ ପତ୍ର ବିଲ୍ ବଣ୍ଟାଯାଇଛି। ଭାରତ ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚ୍ ଆଜ କଟକ ବାରବାଟୀ ଷ୍ଟାଡିୟମ୍ଠାରେ ଖେଳାଯିବା। ଆଜ ମଇଦାନର 1:30 ବଜେ ଖେଲ୍ମୁଲ୍ ହେବା, ଏଥିଲାଗି ସବୁ ପ୍ରସ୍ତୁତି ଶେଷ କ୍ଷେପେ ପହଞ୍ଚିଛି। ସେଆଡ଼େ ଗଲାକାଲି ଭାରତୀୟ ଦଳ ଷ୍ଟାଡିୟମ୍ଠାରେ ଅଭ୍ୟାସ କରିଥିଲା। ଉତ୍ତରାଖଣ୍ଡ ଚାଲିଥିବା 38 ନମ୍ବର ଜାତୀୟ କ୍ରୀଡ଼ାଟି ଗଲାକାଲି ଓଡ଼ିଶାକେ ଗୋଟିଏ ସ୍ୱର୍ଣ୍ଣ ଆର୍ ଗୋଟିଏ ରୌପ୍ୟ ପଦକ ମିଳିଛି। 100 ମିଟର ପୁରୁଷ ଦୌଡ଼ଥି ଅନିମେଶ କୁଜୁର ସ୍ୱର୍ଣ୍ଣ ପଦକ ଜିତିଥିବାର ବେଳେ ଇନ୍ବଲ୍ ଖେଳି ଓଡ଼ିଶାକେ ରୌପ୍ୟ ପଦକ ମିଳିଛି। ରାଜେଶ୍ୱରୀ ସେଟ୍ ଆର୍ ରୋଶନୀ ସାହୁଙ୍କୁ ଇ ରୌପ୍ୟ ପଦକ ମିଳିଛି। ଏତା ସହିତ ଓଡ଼ିଶାର ପଦକ ସଂଖ୍ୟା 26 ପହଞ୍ଚିଛି। ଇତି 6 ସ୍ୱର୍ଣ୍ଣ, 9 ରୌପ୍ୟ ଆର୍ 11 କାଂସ୍ୟ ପଦକ ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଗଲାକାଲି ରାଜ୍ୟର ଗୋଟିଏ ଯୋଡ଼େ ଜାଗାକେ ଛାଡ଼ିକରି ସବୁନ ତାପମାତ୍ରା 30 ଡିଗ୍ରୀ ଉପରେ ରହିଥିଲା। ଗଲାକାଲି ରାଜ୍ୟର ଦିନର ସବୁନୁ ଝହତାତି ଝାରସୁଗୁଡ଼ାନ 34.6 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ସେଆଡ଼େ ଆଇବା 24 ଘଣ୍ଟା ଭିତରେ ଦିନର ସବୁନୁ କମ୍ ତାପମାତ୍ରା 2-3 ଡିଗ୍ରୀ ତ କମିପାରେ। ଏତା ସହିତ ରାଜ୍ୟର କିଛିଟା ଜିଲ୍ଲାନ ବହୁଳିଆ କୁହୁଡ଼ି ଦେଖାଯିବା ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। এছিনির আঞ্চলিক খবর ইনু শেষ হল আর বেলার আঞ্চলিক খবর শুনিপারবে রাতের ৭:০২ মিনিট থি জুহার।